26 ଦାଉଦ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲେ, ତଥାପି ସେ ଈଶ୍ୱରଙ୍କୁ ପ୍ରେମ କଲେ, ତାଙ୍କ ସେବା କରିବାକୁ ଇଚ୍ଛା କଲେ। ସେ ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବୃହତ୍ ମନ୍ଦିର ନିର୍ମାଣ କରିବାକୁ ମନରେ ସ୍ଥିର କଲେ। କିନ୍ତୁ ଈଶ୍ୱର କହିଲେ, ତୁମ୍ଭେ ମୋ ନିମନ୍ତେ ଗୃହ ନିର୍ମାଣ କରିପାରିବ ନାହିଁ, ଯେହେତୁ ତୁମ୍ଭେ ଅନେକ ହତ୍ୟା କରିଅଛ। ତୁମ୍ଭର ସୋଲୋମନ ନାମରେ ପୁତ୍ର ଜାତ ହେବେ, ସେ ଆମ୍ଭର ଗୃହ ନିର୍ମାଣ କରିବ, ଆମ୍ଭେ ତାଙ୍କ ରାଜ୍ୟ ସଦାକାଳ ନିରୂପଣ କରିବା। ମୃତ୍ୟୁ ପୂର୍ବରୁ ଦାଉଦ ଈଶ୍ୱରଙ୍କ ଗୃହ ନିମନ୍ତେ ଅନେକ ବିଷୟ ଯୋଗାଡ଼ କଲେ, କିନ୍ତୁ ସୋଲୋମନ ମନ୍ଦିର ବା ଈଶ୍ୱରଙ୍କ ଗୃହ ନିର୍ମାଣ କଲେ। ସେହି ଗୃହ ସୁନ୍ଦର ଥିଲା, ତାହା ନିର୍ମାଣ କରିବାକୁ 7 ବର୍ଷ ଲାଗିଲା। ଇସ୍ରାଏଲ ଲୋକ ସେହି ମନ୍ଦିରକୁ ପ୍ରତି ବର୍ଷ ଈଶ୍ୱରଙ୍କ ଉପାସନା କରି ଆସିଥିଲେ। ଦାଉଦ ସେମାନଙ୍କର ମହାନ ରାଜା, ଏହା କିନ୍ତୁ ସେମାନେ ଭୁଲି ନଥିଲେ।